ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ. ସାରା ଦେଶ ଆଜି ରାମମୟ ହୋଇଛି କହିଲେ ଶ୍ରୀ ମୋଦି. ଦେଶରେ ଲାଗୁ ହୋଇଥିବା 4 ନୂଆ ଶ୍ରମ ସଂହିତା ଅର୍ଥନୀତିକୁ ଗତିଶୀଳ କରିବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିପୋର୍ଟ. ଦେଶ ଆସନ୍ତାକାଲି ପାଳନ କରିବ ସମ୍ବିଧାନ ଦିବସ. ଚଳିତ ବର୍ଷର ବାର୍ତ୍ତା ରହିଛି ଆମ ସମ୍ବିଧାନ ଆମ ସ୍ୱାଭିମାନ. ଇଥିଓପିଆର ହାଇଲିଗୁବି ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ଅନେକ ବିମାନ ସେବା ବାଧାପ୍ରାପ୍ତ ଏବଂ ଗୌହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟର ଚତୁର୍ଥ ଦିନର ଖେଳ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଛନ୍ତି. ସେଠାରେ ଶ୍ରୀ ମୋଦି ପବିତ୍ର ଶ୍ରୀରାମ ମନ୍ଦିରର ଶିଖରରେ ଆନୁଷ୍ଠାନିକ ଭାବେ ଏକ ଗେରୁଆ ରଙ୍ଗର ପତାକା ଉତ୍ତୋଳନ କରିଛନ୍ତି. ଏହି କାର୍ଯ୍ୟକ୍ରମ ମନ୍ଦିର ନିର୍ମାଣ ସମାପ୍ତି ଏବଂ ସାଂସ୍କୃତିକ ଉତ୍ସବ ତଥା ଜାତୀୟ ଏକତାର ଏକ ନୂତନ ଅଧ୍ୟାୟ ପ୍ରାରମ୍ଭର ପ୍ରତୀକ ବୋଲି ବିବେଚନା କରାଯାଉଛି.
पुनर्जागरण का ध्वज है. इसका भगवा रंग, इस पर रचित सूर्यवंश की ख्याति, वर्णित ओम शब्द और अंकित कोविदार वृक्ष राम राज्य की कीर्ति को प्रतिरूपित करता है. ये ध्वज संकल्प है, ये ध्वज सफलता है, ये ध्वज संघर्ष से सृजन की गाथा है, ये ध्वज सदियों से चले आ रहे स्वप्नों का साकार स्वरूप है.
ଆମ ସମ୍ବାଦଦାତାଙ୍କ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆଜି ସକାଳେ ଅଯୋଧ୍ୟାରେ ଏକ ରୋଡ୍ ଶୋ'ରେ ଯୋଗ ଦେଇଥିଲେ. ଏଥିରେ ହଜାର ହଜାର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିବାକୁ ଏକତ୍ରିତ ହୋଇଥିଲେ. ପ୍ରଧାନମନ୍ତ୍ରୀ ପରେ ମହର୍ଷି ବଶିଷ୍ଠ, ବିଶ୍ୱାମିତ୍ର, ଅଗସ୍ତ୍ୟ, ବାଲ୍ମୀକି, ଦେବୀ ଅହଲ୍ୟା, ନିଷାଦ ରାଜଗୁହା ଏବଂ ମାତା ଶବରୀଙ୍କ ମନ୍ଦିର ଯାଇ ଦର୍ଶନ କରିଛନ୍ତି. ପୁଣି ଶ୍ରୀ ମୋଦି ଭଗବାନ ରାମଙ୍କ ବିରଳ ଶେଷାବତାର ମନ୍ଦିର ପରିଦର୍ଶନ କରିବା ପରେ ମାତା ଅନ୍ନପୂର୍ଣ୍ଣା ମନ୍ଦିର ଏବଂ ରାମଲଲା ଗର୍ଭଗୃହରେ ଦର୍ଶନ ଏବଂ ପୂଜା କରିଥିଲେ. ଶ୍ରୀ ମୋଦି କହିଛନ୍ତି, ଆଜି ସାରା ଦେଶ ରାମମୟ ହୋଇଛି.
ଆଜ ସମ୍ପୂର୍ଣ୍ଣ ଭାରତ, ସମ୍ପୂର୍ଣ୍ଣ ବିଶ୍ୱ ରାମମୟ ହେ. ହର ରାମ ଭକ୍ତ କେ ହୃଦୟ ମେ ଅଦ୍ୱିତୀୟ ସନ୍ତୋଷ ହେ, ଅସୀମ କୃତଜ୍ଞତା ହେ, ଅପାର ଅଲୌକିକ ଆନନ୍ଦ ହେ. ସଦିଓଁ କେ ଘାଓ ଭର ରହେ ହେ, ସଦିଓଁ କି ବେଦନା ଆଜ ବିରାମ ପା ରହି ହେ. ଆଜ ଉସ ୟଜ୍ଞ କି ପୂର୍ଣ୍ଣାହୁତି ହେ, ଜିସ୍କି ଅଗ୍ନି 500 ବର୍ଷ ତକ୍ ପ୍ରଜ୍ୱଲିତ ରହି.
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତୀୟ ନୌସେନା ଏବଂ ଉପକୂଳ ସୁରକ୍ଷା ଜାହାଜଗୁଡ଼ିକ ଭାରତରେ ନିର୍ମାଣ କରାଯାଉଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ତଥା ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି. ନୂଆଦିଲ୍ଲୀରେ ଆଜି ସମୁଦ୍ର ଉତ୍କର୍ଷ ସେମିନାରରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ଭାରତର 95% ବାଣିଜ୍ୟ ଏବଂ 70% ମୂଲ୍ୟର ବ୍ୟବସାୟିକ କାର୍ଯ୍ୟକଳାପ ସାମୁଦ୍ରିକ ମାର୍ଗରେ କରାଯାଉଛି. ସେ କହିଛନ୍ତି, ଏହାଦ୍ୱାରା ଅଧିକ ପରିମାଣର ସାମଗ୍ରୀ ପରିବହନ ସହ ଦେଶର ଅର୍ଥନୀତିକୁ ବିକଶିତ କରାଯାଇପାରୁଛି. ସେ କହିଛନ୍ତି, ବିଶ୍ୱ ବାଣିଜ୍ୟ ଏବଂ ସାମୁଦ୍ରିକ ଶିଳ୍ପ କ୍ଷେତ୍ରରେ ଭାରତୀୟ ଜାହାଜ ନିର୍ମାଣ କାରଖାନା ପ୍ରମୁଖ ଭୂମିକା ଗ୍ରହଣ କରିଛି. ବିଶ୍ୱସ୍ତରୀୟ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଭାରତର ଜାହାଜ ନିର୍ମାଣ କାରଖାନା ଏକ ଇକୋସିଷ୍ଟମ ସୃଷ୍ଟି କରିଥିବାବେଳେ ଏଥିରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି. ଲାର୍ସନ୍ ଆଣ୍ଡ ଟୁବ୍ର ଜାହାଜ ନିର୍ମାଣ କାରଖାନା ପକ୍ଷରୁ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଗତିଶୀଳ ଇଣ୍ଟରସେପ୍ଟର ଜାହାଜ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି. ଦେଶରେ ଲାଗୁ ହୋଇଥିବା 4 ନୂଆ ଶ୍ରମ ସଂହିତା ଦେଶର ଅର୍ଥନୀତିକୁ ଗତିଶୀଳ କରିବା ସହ ବେକାରୀ ଦୂରୀକରଣରେ ସହାୟକ ହେବ ବୋଲି କୁହାଯାଇଛି. ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ନୂଆ ଶ୍ରମ ସଂହିତା ବେକାରୀ ହାର 1.3% ହ୍ରାସ କରିବା ସହ ପ୍ରାୟ 77 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାପଡ଼ିଛି. ରିପୋର୍ଟରେ ଚଳିତ ମାସ 21 ତାରିଖରୁ ଲାଗୁ ହୋଇଥିବା ନୂଆ ଶ୍ରମ ସଂହିତା 15% ଶ୍ରମବଳ ବୃଦ୍ଧି କରିବା ସହ ବର୍ତ୍ତମାନର 60.4% ଥିବା ଅଣସଂଗଠିତ କ୍ଷେତ୍ରର ଶ୍ରମିକ ସଂଖ୍ୟାକୁ 75.5% ବୃଦ୍ଧି କରିବ. ରିପୋର୍ଟ ଅନୁଯାୟୀ ଦେଶର ଶ୍ରମଶକ୍ତିକୁ 85% ସାମାଜିକ ସୁରକ୍ଷା ମିଳିପାରିବ. ରିପୋର୍ଟରେ କୁହାଯାଇଛି, ଏହି ସଂସ୍କାର ଯୋଗୁଁ 30% ସଞ୍ଚୟ ସହ ସାମଗ୍ରିକ ଭାବେ ଅର୍ଥନୈତିକ ବୃଦ୍ଧି ଘଟିବ ଏବଂ ମୋଟ ବ୍ୟୟ 75,000 କୋଟି ଟଙ୍କା ଅତିକ୍ରମ କରିବ. ଏସ୍ବିଆଇ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଏବେ ଅଣସଂଗଠିତ କ୍ଷେତ୍ରରେ 44 କୋଟି ଶ୍ରମିକ କାମ କରୁଥିବା ବେଳେ 31 କୋଟି ଶ୍ରମିକ ଇ ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶ ଆସନ୍ତାକାଲି ସମ୍ଭିଧାନ ଦିବସ ପାଳନ କରିବ। ଚଳିତ ବର୍ଷର ସମ୍ଭିଧାନ ଦିବସର ବିଷୟ ରହିଛି ଆମ ସମ୍ଭିଧାନ ଆମ ସ୍ୱାଭିମାନ। ସମ୍ଭିଧାନ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ଆସନ୍ତାକାଲି ନୂଆଦିଲ୍ଲୀ ସମ୍ଭିଧାନ ସଦନର କେନ୍ଦ୍ରୀୟ ହଲ୍ରେ ଅନୁଷ୍ଠିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍କତି ଓମ୍ ବିର୍ଲା, କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ଭିଧାନର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବେ। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି 26 ନଭେମ୍ବରକୁ ସମ୍ଭିଧାନ ଦିବସ ରୂପେ ପାଳନ କରିବା ନିଷ୍ପତ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ କୁରୁକ୍ଷେତ୍ର ଗସ୍ତ କରି ଗୁରୁ ତେଗ୍ ବାହାଦୁର ଜୀଙ୍କ 350ତମ ଶହୀଦ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଶ୍ରୀ ମୋଦି ଏହି ଅବସରରେ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ସ୍କାରକୀ ଡାକଟିକଟ ଉନ୍ମୋଚନ କରିବେ। ଗୁରୁ ତେଗ୍ ବାହାଦୁରଙ୍କ 350ତମ ଶହୀଦ ଦିବସକୁ ସମ୍ମାନ ଜଣାଇବା ପାଇଁ ସରକାର ବର୍ଷେବ୍ୟାପୀ ତାଙ୍କର ସ୍କୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତ ସମୟରେ ଏକ ନବନିର୍ମିତ କୋଠା ପଞ୍ଚଜନ୍ୟର ମଧ୍ୟ ଉଦ୍ଘାଟନ କରିବେ, ଯାହା ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଶଙ୍ଖର ସମ୍ମାନ ରୂପରେଖ ଦିଆଯାଇଛି। ପରେ ଶ୍ରୀ ମୋଦି ଶ୍ରୀମଦ୍ ଭଗବତ ଗୀତାର ଦିବ୍ୟ ପ୍ରକାଶନ ସହିତ ଜଡ଼ିତ ଦେଶର ସବୁଠାରୁ ପବିତ୍ର ତୀର୍ଥସ୍ଥଳ ବ୍ରହ୍ମ ସରୋବରରେ ଦର୍ଶନ ଏବଂ ପୂଜା କରିବାର କାର୍ଯ୍ୟସୂଚୀ ରହିଛି। ସୂଚନାଯୋଗ୍ୟ, କୁରୁକ୍ଷେତ୍ରରେ ଗତ 15 ତାରିଖରୁ ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଗୀତା ମହୋତ୍ସବ ପାଳନ କରାଯାଉଛି। ଇଥିଓପିଆର ହାଇଲିକୁବି ଜ୍ୱାଳାମୁଖୀ ପ୍ରାୟ 10,000 ବର୍ଷ ପରେ ସକ୍ରିୟ ହୋଇଥିବାରୁ ସେଥିରୁ ବାହାରୁଥିବା ଧୂଆଁ ଓ ପାଉଁଶ ଯୋଗୁଁ ବିମାନ ଚଳାଚଳ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଉଛି। ବହୁ ଉଚ୍ଚତାରେ ପାଉଁଶ ଉଡ଼ୁଥିବାରୁ ଦିଗ ନିର୍ଣ୍ଣୟ କରିବାରେ ପାଇଲଟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପରାମର୍ଶବଳୀ ଜାରି କରିଛନ୍ତି। ସମସ୍ତ ବିମାନ ସେବା କର୍ତ୍ତୃପକ୍ଷ ଏବଂ ସେମାନଙ୍କ କର୍ମଚାରୀମାନେ ଜ୍ୱାଳାମୁଖୀ ପାଉଁଶ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଏଡ଼ାଇବା ଏବଂ ପରାମର୍ଶ ଅନୁଯାୟୀ ଅନ୍ୟ ମାର୍ଗ ଦେଇ ଉଡ଼ାଣ ଜାରି ରଖିବାକୁ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଅନେକଗୁଡ଼ିଏ ଭାରତୀୟ ବିମାନ ସେବା ପ୍ରଦାନକାରୀ କମ୍ପାନୀ ପଶ୍ଚିମ ଏସିଆକୁ ବିମାନ ଉଡ଼ାଣ ରଦ୍ଦ କରିଥିବାବେଳେ ଅନ୍ୟ କେତେକ କମ୍ପାନୀ ଉଡ଼ାଣ ମାର୍ଗରେ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ 45,000 ଫୁଟ୍ ଉପରେ ଧୂଆଁ ଏବଂ ପାଉଁଶ ଉଡ଼ିବା ଯୋଗୁଁ ଠିକ୍ ଭାବେ ଦୃଶ୍ୟମାନ ହେଉନଥିବାରୁ ବିମାନ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ଏନେଇ ସତର୍କତା ଜାରି କରାଯାଇଛି। ଆଫଗାନିସ୍ତାନର ଖୋଷ୍ଟ ପ୍ରଦେଶର ଏକ ଆବାସିକ ଅଞ୍ଚଳରେ ପାକିସ୍ତାନୀ ସେନାର ଆକ୍ରମଣରେ 9 ଜଣ ଶିଶୁ ସମେତ 10 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଆଫଗାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ମଧ୍ୟରାତ୍ରୀ ପରେ ଏହି ଆକ୍ରମଣ ଘଟିଥିଲା। ଖୋଷ୍ଟର ଗୁର୍ବୁଜ୍ ଜିଲ୍ଲାର ମୁଗଲଗାଇ ଅଞ୍ଚଳରେ ଏହି ଆକ୍ରମଣ ହୋଇଥିଲା। ସେ କହିଛନ୍ତି ପାକିସ୍ତାନୀ ଆକ୍ରମଣକାରୀ ସେନା ଜଣେ ସ୍ଥାନୀୟ ନାଗରିକ ବାସିନ୍ଦାଙ୍କ ଘର ଉପରେ ବୋମାମାଡ଼ କରିଛନ୍ତି। ସେ କହିଛନ୍ତି ଏହି ଆକ୍ରମଣରେ 5 ଜଣ ପୁଅ, 4 ଜଣ ଝିଅ ଏବଂ ଜଣେ ମହିଳା ସମେତ 9 ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ପରେ ପୁଣିଥରେ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଅକ୍ଟୋବରରେ ଆଫଗାନ ତାଲିବାନ ଆକ୍ରମଣର ଜବାବରେ ପାକିସ୍ତାନ କାବୁଲ, ଖୋସ୍ତ, ଜଲାଲାବାଦ ଏବଂ ପାକ୍ଟିକା ଅଞ୍ଚଳରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା। ଖେଳ ଖବର, ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଆଜି ଚତୁର୍ଥ ଦିନରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଦକ୍ଷିଣ ଆଫ୍ରିକା 70 ଓଭରରେ 4 ୱିକେଟ୍ ହରାଇ 220 ରନ୍ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ରେ 508 ରନ୍ ଆଗୁଆ ରହିଛି। ଭାରତୀୟ ବୋଲର ରବୀନ୍ଦ୍ର ଜାଡେଜା 2 ୱିକେଟ୍ ହାସଲ କରିଛନ୍ତି। ପୂର୍ବରୁ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା 499 ରନ୍ କରିଥିବାବେଳେ ଭାରତ 201 ରନ୍ କରିଥିଲା। ସୁଲତାନ ଆଜଲାନ ଶାହା କପ୍ରେ ଭାରତ ବେଲ୍ଜିୟମ୍ଠାରୁ 2-3 ଗୋଲ୍ରେ ପରାସ୍ତ ହୋଇଛି। ମାଲେସିଆର ଇପୋହଠାରେ ଅନୁଷ୍ଠିତ ମ୍ୟାଚ୍ରେ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ଗତ ରବିବାର ଦିନ ଭାରତ ଦକ୍ଷିଣ କୋରିଆକୁ 1-0 ଗୋଲ୍ରେ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତ ଏବଂ ମାଲେସିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ, ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ, ସାରା ଦେଶ ଆଜି ରାମମୟ ହୋଇଛି କହିଲେ ଶ୍ରୀ ମୋଦି। ଦେଶରେ ଲାଗୁ ହୋଇଥିବା 4 ନୂଆ ଶ୍ରମ ସଂହିତା ଅର୍ଥନୀତିକୁ ଗତିଶୀଳ କରିବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିପୋର୍ଟ, ଦେଶ ଆସନ୍ତାକାଲି ପାଳନ କରିବ ସମ୍ଭିଧାନ ଦିବସ, ଇଥିଓପିଆର ହାଇଲିଗୁବି ଜ୍ୱାଳାମୁଖୀ ବିସ୍ଫୋରଣ ଯୋଗୁଁ ଅନେକ ବିମାନ ସେବା ବାଧାପ୍ରାପ୍ତ ଏବଂ ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟର ଚତୁର୍ଥ ଦିନର ଖେଳ ଜାରି। ସମ୍ବାଦ ଶେଷ ହେଲା।